ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମୁମ୍ବାଇରେ ଚାଲିଥିବା ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଘୂର୍ଣ୍ଣିଝଡ଼ ମନ୍ଥା ଗତ ସନ୍ଧ୍ୟାରେ ନରସାପୁର ନିକଟରେ ସ୍ପର୍ଶ କରିଛି ସ୍ଥଳଭାଗ। ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶାରେ ବିଶେଷ ପରିଲକ୍ଷିତ ହୋଇନାହିଁ କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ବାଣିଜ୍ୟିକ କୋଇଲା ଖଣି ନିଲାମର 14ତମ ପର୍ଯ୍ୟାୟର ଶୁଭାରମ୍ଭ କରିବେ କୋଇଲା ଓ ଖଣି ମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଆଧାରିତ ଅନୁବାଦ ବ୍ୟବସ୍ଥା ହିନ୍ଦୀ ବିଷୟବସ୍ତୁର ପ୍ରସାର ଏବଂ ପ୍ରଚାରକୁ ବୃଦ୍ଧି କରିଛି କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପୁରୁଷ ବର୍ଗ 5ଟିକିଆ ଟି20 କ୍ରିକେଟ୍ ସିରିଜ୍। ମୁମ୍ବାଇରେ ଚାଲିଥିବା ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବୋଧନ କରିବେ। ଶ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀର ବିଶ୍ୱ ସାମୁଦ୍ରିକ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ବୈଠକ ଅନୁଷ୍ଠିତ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଏବଂ ଭାରତର ଏ କ୍ଷେତ୍ରରେ ସଂସ୍କାରକୁ ଗତିଶୀଳ କରିବା ଲାଗି ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରୁଛି। ଗଣମାଧ୍ୟମକୁ ସମ୍ବୋଧନ କରି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ଦେଶର ବନ୍ଦର କ୍ଷମତା ପ୍ରାୟ ଦ୍ୱିଗୁଣିତ ହୋଇଛି। ସାମୁଦ୍ରିକ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତା ଏବଂ ଦେଶର ପରିବର୍ତ୍ତନକୁ ଏହା ପ୍ରତିଫଳିତ କରୁଛି। ସମ୍ମିଳନୀର ଦ୍ୱିତୀୟ ଦିବସରେ ସାମୁଦ୍ରିକ ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା, ବାଣିଜ୍ୟ କାରବାର ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ବ୍ୟାପକ ଆଲୋଚନା ହୋଇଛି। କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ସମେତ ସ୍ୱିଡେନ୍ ଓ ନରୱେ ଆଲୋଚନାର କେନ୍ଦ୍ରବିନ୍ଦୁ ରହିଥିଲେ। ଜାହାଜ ଚଳାଚଳ କ୍ଷେତ୍ରରେ ସାମୁଦ୍ରିକ ଶିକ୍ଷା, ନବସୃଜନ, ଅଭିବୃଦ୍ଧି ଆଧାରିତ ପ୍ରମୁଖ ପଦକ୍ଷେପଗୁଡ଼ିକୁ ନେଇ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ଏକ ପ୍ରଦର୍ଶନୀ ମଣ୍ଡପ ଗତକାଲି ଉଦ୍ଘାଟିତ ହୋଇଛି। ସାମୁଦ୍ରିକ କ୍ଷେତ୍ରରେ ବିକାଶକୁ ଦୃଷ୍ଟିରେ ରଖି କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ 1,06,300 କୋଟି ଟଙ୍କା ମୂଲ୍ୟର 6ଟି ପ୍ରମୁଖ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ବନ୍ଦର ଭିଭିଭୂମି ବିକାଶ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପକୁ ଗତିଶୀଳ କରିବାରେ ଏହା ସହାୟକ ହେବ। 85ରୁ ଅଧିକ ଦେଶର ପ୍ରତିନିଧିଙ୍କୁ ମିଶାଇ ପ୍ରାୟ 1,00,000ରୁ ଅଧିକ ପ୍ରତିନିଧି ଏବଂ 350ରୁ ଅଧିକ ଆନ୍ତର୍ଜାତିକ ବକ୍ତା ଏଥିରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିୟାଣାର ଅମ୍ବାଲା ଗସ୍ତ କରିବେ। ସେଠାରେ ରାଫେଲ ବିମାନରେ ଉଡ଼ାଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ 2023 ଏପ୍ରିଲ୍ରେ ଆସାମର ତେଜପୁର ବାୟୁସେନା ଘାଟିରେ ରାଷ୍ଟ୍ରପତି ସୁଖୋଇ 30 MKI ଲଢୁଆ ବିମାନରେ ଉଡ଼ାଣ କରିଥିଲେ। ଘୂର୍ଣ୍ଣିଝଡ଼ ମନ୍ଥା ଗତ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ନରସାପୁର ନିକଟରେ ସ୍ଥଳଭାଗ ସ୍ୱର୍ଶ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବରେ ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ 90ରୁ 100 କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି। ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ର କେତେକ ସ୍ଥାନରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ନେଲୋର ଜିଲ୍ଲାରେ ଗତକାଲି ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶର 43,000 ହେକ୍ଟର ଫସଲ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ମନ୍ଥାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ସରକାରୀ ସ୍ତରରେ ସତର୍କତାମୂଳକ ପଦକ୍ଷେପ ବଳବତ୍ତର ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟନ୍ତ୍ରଣ କକ୍ଷରେ ଘୂର୍ଣ୍ଣିଝଡ଼ ସ୍ଥଳଭାଗ ସ୍ୱର୍ଶ କରିବାର ପରବର୍ତ୍ତୀ ପରିସ୍ଥିତି ନେଇ ସମୀକ୍ଷା କରିବା ପରେ ଶ୍ରୀ ମାଝୀ କହିଛନ୍ତି, କେତେକ ଅଞ୍ଚଳରେ ସାମାନ୍ୟ ଭୂସ୍କଳନ ଏବଂ ଗଛ ଉପୁଡ଼ିଥିବାର ଖବର ହସ୍ତଗତ ହୋଇଛି। ଏନ୍ଡିଆର୍ଏଫ୍ ପକ୍ଷରୁ ଆନ୍ଧ୍ରପ୍ରଦେଶରେ 12ଟି, ଓଡ଼ିଶାରେ 6ଟି ଏବଂ ଉତ୍ତର ତାମିଲନାଡୁରେ 3ଟି ଦଳକୁ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଚଳିତ ବର୍ଷ ରବି ଋତୁ ପାଇଁ ଫସ୍ଫରସ୍ ଏବଂ ପଟାସ ସାର ଉପରେ କେନ୍ଦ୍ର କ୍ୟାବିନେଟ୍ ସବ୍ସିଡି ମଞ୍ଜୁର କରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଖାଦ୍ୟ ଯୋଗାଣକାରୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ କରିବା ସହ ସେମାନଙ୍କର ଆୟ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନଙ୍କ କାର୍ଯ୍ୟସର୍ତ୍ତାବଳୀ ଏବଂ ଚଳିତ ବର୍ଷର ରବି ଋତୁ ପାଇଁ ଫସ୍ଫେଟ୍ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବ୍ସିଡି ପ୍ରଦାନକୁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆଜି ବାଣିଜ୍ୟିକ କୋଇଲା ଖଣି ନିଲାମର 14ତମ ପର୍ଯ୍ୟାୟକୁ କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଆରମ୍ଭ କରିବେ। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବ୍ୟବସାୟର ସହଜତାକୁ ପ୍ରୋହାହନ ପ୍ରଦାନ, ନିବେଶ ଏବଂ ଶିଳ୍ପଗୋଷ୍ଠୀଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଉଛି। ପ୍ରଥମଥର ପାଇଁ ନିଲାମ ଢାଞ୍ଚାରେ ଭୂତଳ କୋଇଲା ଗ୍ୟାସିଫିକେସନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଦେଶରେ ଗଭୀର କୋଇଲା ଭଣ୍ଡାର ସମ୍ପତ୍ତିଗୁଡ଼ିକୁ ଉପଯୋଗ କରିବାରେ ଏହି ବ୍ୟବସ୍ଥା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନିଲାମ ଅବସରରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ପରିବର୍ତ୍ତନକାରୀ ଡିଜିଟାଲ୍ ପ୍ଲାଟଫର୍ମ, ଜମି ଅଧିଗ୍ରହଣ ପରିଚାଳନା ଏବଂ ଦେୟ ଆଧାରିତ ପୋର୍ଟାଲ ଏବଂ କୋଇଲା ଶକ୍ତି ଡ୍ୟାସ୍ବୋର୍ଡର ପ୍ରଚଳନ କରାଯିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଆଧାରିତ ଅନୁବାଦ ବ୍ୟବସ୍ଥା ହିନ୍ଦୀ ବିଷୟବସ୍ତୁର ପ୍ରସାର ଏବଂ ପ୍ରଚାରକୁ ବୃଦ୍ଧି କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ମନ୍ତ୍ରଣାଳୟର ହିନ୍ଦୀ ପରାମର୍ଶଦାତା କମିଟିର ପ୍ରଥମ ବୈଠକରେ ଯୋଗଦେଇ ଡକ୍ଟର ସିଂହ ଏହା କହିଛନ୍ତି। ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ହିନ୍ଦୀ ଭାଷାର ବ୍ୟବହାର ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ସାଂସ୍କୃତିକ ପରିଚୟରେ ହିନ୍ଦୀ ଭାଷା ବହୁ କ୍ଷେତ୍ରରେ ଗ୍ରହଣୀୟ ଏକ ପ୍ରତୀକ ବୋଲି ସେ ବର୍ଷ୍ଣନା କରିଛନ୍ତି। ସବୁ ମନ୍ତ୍ରଣାଳୟର ୱେବ୍ସାଇଟ୍ ହିନ୍ଦୀରେ ଉପଲବ୍ଧ ହେବା ଉଚିତ ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କର୍ମଚାରୀଙ୍କ ପାଇଁ ହିନ୍ଦୀ ଭାଷା ଆଧାରିତ ଉପକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇ ଦେଉଛି। ଏହାଦ୍ୱାରା ବିଜ୍ଞାନ ଆଧାରିତ ଯୋଗାଯୋଗରେ ହିନ୍ଦୀ ଭାଷାର ଉପଯୋଗ ଅଧିକ ସୁଦୃଢ଼ ହେଉଛି ବୋଲି ଡକ୍ଟର ସିଂହ ମତବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ସନ୍ଧ୍ୟାରେ ଶ୍ରମ ନିଯୁକ୍ତି, ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଚଳିତ ବର୍ଷର ସର୍ଦ୍ଦାର ପଟେଲ ସ୍କାରକୀ ବକ୍ତୃତା ପ୍ରଦାନ କରିବେ। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶର ପ୍ରଥମ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ପକ୍ଷରୁ ବାର୍ଷିକ ସର୍ଦ୍ଦାର ପଟେଲ ସ୍କାରକୀ ବକ୍ତୃତା ପ୍ରଦାନର ଆୟୋଜନ କରାଯାଇଥାଏ। ପୂର୍ବରୁ ବହୁ ବିଶିଷ୍ଟ ନେତା, ବୈଜ୍ଞାନିକ ଏବଂ ଐତିହାସିକ ଏହି ବକ୍ତୃତା ପ୍ରଦାନ କରିଛନ୍ତି। 1955 ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଜଗୋପାଳଚାରୀ ପ୍ରଥମ ବକ୍ତୃତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଜାକିର ହୁସେନ, ମୋରାରଜୀ ଦେଶାଇ, ଡକ୍ଟର ଏମ୍ଏସ୍ ସ୍ୱାମୀନାଥନ, ଡକ୍ଟର କରଣ ସିଂ, ବସନ୍ତ ସାଠେ, ଡକ୍ଟର କେ କସ୍ତୁରୀ ରଙ୍ଗନ, ଜଷ୍ଟିସ୍ ଲୀଲା ସେଠ, ଡକ୍ଟର ଏପିଜେ ଅବଦୁଲ କଲାମ, ଏମ୍ଜି କେ ମେନନ, ଜେଏନ୍ ଦୀକ୍ଷିତ, ଅରୁଣ ଜେଟ୍ଲୀ, ଅଜିତ ଡୋଭାଲ, ଡକ୍ଟର ଏସ୍ ଜୟଶଙ୍କର, ଡକ୍ଟର ଏସ୍ ସୋମନାଥ ପ୍ରମୁଖ ବକ୍ତୃତା ପ୍ରଦାନ କରିସାରିଛନ୍ତି। ଆସନ୍ତା 31 ତାରିଖ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଏହି ବକ୍ତୃତା ଆକାଶବାଣୀର ସମସ୍ତ ନେଟ୍ୱାର୍କରେ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ 22 ତାରିଖରୁ ଘୋଷଣା କରିଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସୁଫଳ ପ୍ରଦାନ କରୁଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଟିକସ ବୋଝକୁ ହ୍ରାସ କରିବା ସହ ପର୍ଯ୍ୟଟନ, ବାସସ୍ଥାନ ଏବଂ ସାଂସ୍କୃତିକ ଅଭିଜ୍ଞତାକୁ ଅଧିକ ସୁଲଭ କରିପାରିଛି। ଦୈନିକ 7500 ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରହଣି ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ଅଧିକ ତ୍ୱରାନ୍ୱିତ ହୋଇଛି। ହୋଟେଲ ଏବଂ ହୋମ୍ଷ୍ଟେରେ ନିବେଶକୁ ପ୍ରୋତ୍ସାହନ ମିଳିଥିବାବେଳେ ନିଯୁକ୍ତି କ୍ଷେତ୍ର ବ୍ୟାପକ ତଥା ଭିତ୍ତିଭୂମି ବିକାଶ ଉନ୍ନତ ହୋଇପାରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ପାଞ୍ଚଟିକିଆ ଟି ଟ୍ୱେଣ୍ଟି ପୁରୁଷ ବର୍ଗ କ୍ରିକେଟ୍ ସିରିଜ୍ ଆରମ୍ଭ ହେଉଛି। କାନ୍ବେରାର ମନୁକା ଓଭାଲ୍ଠାରେ ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 1:45ରେ ଏହି ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ସିରିଜ୍ ଖେଳିବ। ନିକଟରେ ଅନୁଷ୍ଠିତ ଦିନିକିଆ କ୍ରିକେଟ୍ ସିରିଜ୍ରେ ଅଷ୍ଟ୍ରେଲିଆ 2-1 ବିଜୟୀ ହୋଇଥିଲା। ବିଶ୍ୱ ଟି ଟ୍ୱେଣ୍ଟି ଦଳଗତ ମାନ୍ୟତାରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିବା ଦୁଇଟିଯାକ ଦଳ ଏହି ସିରିଜ୍କୁ ଆସନ୍ତା ବର୍ଷ ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଭାବେ ଗ୍ରହଣ କରିଛି। ଗତବର୍ଷ ଟି ଟ୍ୱେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାର ସୁପର 8 ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ରେ ଆଜି ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ 10 ୱିକେଟ୍ରେ ପରାସ୍ତ କରିଥିଲା। ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇରେ ଚାଲିଥିବା ସାମୁଦ୍ରିକ ନେତୃତ୍ୱ ସମ୍ମିଳନୀକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଘୂର୍ଣ୍ଣିଝଡ଼ ମୁନ୍ଥା ଗତ ସନ୍ଧ୍ୟାରେ ନରସାପୁର ନିକଟରେ ସ୍ପର୍ଶ କରିଛି ସ୍ଥଳଭାଗ। ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶାରେ ବିଶେଷ ପରିଲକ୍ଷିତ ହୋଇନାହିଁ କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ବାଣିଜ୍ୟିକ କୋଇଲା ଖଣି ନିଲାମର 14ତମ ପର୍ଯ୍ୟାୟର ଶୁଭାରମ୍ଭ କରିବେ କୋଇଲା ଓ ଖଣି ମନ୍ତ୍ରୀ। କୃତ୍ରିମ ବୁଦ୍ଧିମତା ଆଧାରିତ ଅନୁବାଦ ବ୍ୟବସ୍ଥା ହିନ୍ଦୀ ବିଷୟବସ୍ତୁର ପ୍ରସାର ଓ ପ୍ରଚାରକୁ ବୃଦ୍ଧି କରିଛି କହିଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଏବଂ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପୁରୁଷ ବର୍ଗ ପାଞ୍ଚଟିକିଆ ଟି20 କ୍ରିକେଟ୍ ସିରିଜ୍। ସମ୍ବାଦ ଶେଷ ହେଲା।